ପିତର ଏବଂ ଜହନ ଲୋକମାନଙ୍କ ସହିତ କଥା ହେଉଥିବା ସମୟରେ ଧର୍ମଗୁରୁମାନେ ବିରକ୍ତ ହୋଇ ସେମାନଙ୍କ ପାଖକୁ ଆସିଲେ, କାରଣ ସେମାନେ ଯୀଶୁ ମୃତ୍ୟୁରୁ ଉଠିଅଛନ୍ତି ବୋଲି ଲୋକମାନଙ୍କୁ କହୁଥିଲେ। ଫଳରେ ସେହି ଧର୍ମଗୁରୁମାନେ ଶିଷ୍ୟମାନଙ୍କୁ ଜେଲରେ ରଖିଲେ। ତା ପରଦିନ ସେମାନେ ଗୋଟିଏ ସଭା କଲେ ଆଉ ସେହି ଶିଷ୍ୟମାନଙ୍କୁ ପଚାରିଲେ, ତୁମ୍ଭେ କାହାର ନାମରେ କିମ୍ବା ଶକ୍ତିରେ ଏ ଲୋକକୁ ସୁସ୍ଥ କରିଛ? ସେଥିରେ ପିତର କହିଲେ, ଏ ଲୋକଟି କିପରି ସୁସ୍ଥ ହେଲା ତାହା ଯଦି ଆପଣମାନେ ଜାଣିବା ପାଇଁ ଚାହୁଁଛନ୍ତି ତେବେ ଶୁଣନ୍ତୁ। ଯେଉଁ ଯୀଶୁଙ୍କୁ ଆପଣମାନେ କୃଶରେ ହତ୍ୟା କଲେ ତାହାଙ୍କୁ ଈଶ୍ୱର ମୃତ୍ୟୁରୁ ଉଠାଇଅଛନ୍ତି, ଆଉ ସେହି ଯୀଶୁଙ୍କ ନାମରେ ହିଁ ଏହି ଲୋକଟି ସୁସ୍ଥ ହୋଇଛି। ପରେ ସେମାନେ ଶିଷ୍ୟମାନଙ୍କୁ ସେଠାରୁ ବାହାର କରିଦେଲେ ଏବଂ ସେମାନଙ୍କ ପ୍ରତି କ'ଣ କରିବା ବୋଲି ଚିନ୍ତା କଲେ। ତେଣୁ ସେମାନଙ୍କ ମଧ୍ୟରୁ ଜଣେ କହିଲା, ଏହା ସତ୍ୟ ଯେ ଏମାନଙ୍କ ଦ୍ୱାରା ଗୋଟିଏ ମହା ଆଶ୍ଚର୍ଯ୍ୟ କର୍ମ ହୋଇଛି ଯାହା ଆଦୌ ଅସ୍ୱୀକାର କରାଯାଇପାରେ ନାହିଁ। କିନ୍ତୁ ଏ କଥାଟା ଯେପରି ଅଧିକ ପ୍ରଚାରିତ ନ ହୁଏ ସେଥିପାଇଁ ପିତର ଓ ଜହନଙ୍କୁ ଡାକି ଯୀଶୁଙ୍କ ନାମରେ କୌଣସି କଥା କହିବାକୁ ସେମାନଙ୍କୁ ମନା କଲେ। କିନ୍ତୁ ପିତର ଓ ଜହନ ସେମାନଙ୍କୁ କହିଲେ, ମଣିଷମାନଙ୍କର କଥା ମାନିବା ଅପେକ୍ଷା ଈଶ୍ୱରଙ୍କର କଥା ମାନିବା ଭଲ। ସେଥିରେ ସେମାନେ ଶିଷ୍ୟମାନଙ୍କ ପ୍ରତି କିଛି କରିନପାରିବାରୁ ସେମାନଙ୍କୁ ଆହୁରି ଅଧିକ ଧମକ ଦେଇ ଛାଡ଼ିଦେଲେ। ତାପରେ ପିତର ଏବଂ ଜହନ ସେହି ମନ୍ଦିରରୁ ବାହାରି ଯାଇ ଅନ୍ୟ ଶିଷ୍ୟମାନଙ୍କ ପାଖକୁ ଚାଲିଗଲେ ଏବଂ ସେମାନେ ସମସ୍ତେ ଏକାଠି ପ୍ରାର୍ଥନା କରି କହିଲେ, ହେ ପ୍ରଭୁ, ସାହସର ସହିତ ତୁମର ବାକ୍ୟ ପ୍ରଚାର କରିବା ପାଇଁ ଶକ୍ତି ଦିଅ, ଏବଂ ଯେଉଁ ବିଷୟ ଏହି ଆଶ୍ଚର୍ଯ୍ୟ କାର୍ଯ୍ୟ ଦ୍ୱାରା କରୁଛୁ ତାହା ସତ୍ୟ ବୋଲି ଦେଖାଅ। ଏହାପରେ ସେହି ସ୍ଥାନଟି ଥରିଗଲା ଏବଂ ସମସ୍ତେ ସାହସର ସହିତ ଈଶ୍ୱରଙ୍କର ବାକ୍ୟ ପ୍ରଚାର କଲେ।